ମୁଁ ଆପଣଙ୍କୁ ସଂଯୋଗ କରିବା ପୂର୍ବରୁ ଏହି କଲ୍‌କୁ ଗୁଣମାନ ଓ ତାଲିମ ପାଇଁ ଅନୁଧ୍ୟାନ କିମ୍ବା ରେକର୍ଡ କରିବାକୁ ଆମେ ଆପଣଙ୍କ ଅନୁମତି ଆଶା କରୁଛୁ। ଏହା ଆମର ଗୋପନୀୟତା ନୀତିର ଅଧୀନସ୍ଥ ଅଟେ। ଯଦି ଆପଣ ରାଜି ତେବେ ଏକେ ଦବାନ୍ତୁ, ଯଦି ଆପଣ ରାଜି ନୁହନ୍ତି ତେବେ ନା ଦବାନ୍ତୁ କିମ୍ବା କେବଳ ହୋଲ୍ଡରେ ରଖନ୍ତୁ।
ତୁମ ସହିତ ପ୍ରଥମ ସାକ୍ଷାତ ସମୟରେ ତୁମେ ମୋ ପାଇଁ ଥିଲ ଏକ ଅସମାହିତ ପ୍ରଶ୍ନ। ତୁମ ଭଲ ପାଇବାର ତୀବ୍ରତାରେ କ୍ରମଶଃ ମୁଁ କ୍ଷୀଣ ହେବାକୁ ଲାଗିଲି। ଚେଷ୍ଟା କରିବି ବିଶ୍ୱାସ କରିପାରୁନଥିଲି ତୁମେ ମୋତେ ଭଲ ପାଉ ବୋଲି। ସେଥିପାଇଁ ଅଧୀର ହୋଇ କେତେ ଥର ତୁମକୁ ନାରୀର ସେହି ଚିରନ୍ତନ ପ୍ରଶ୍ନ ପଚାରି ବସିଛି, ତୁମେ କ'ଣ ମୋତେ ଭଲ ପାଉନି? କିନ୍ତୁ ପ୍ରତିଥର ତମେ ମୌନ ରହିଛ।
ଆକସ୍ମିକ ଘଟଣା ବହୁତ ଲୋଭନୀୟ ହୋଇଥାଏ। ଝିଅ ଆମ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆଣିଥାଏ ଯାହାକୁ ଦେଖିଲେ ଆମେ ବିଶ୍ୱାସ କରିପାରିନଥାଉ। ପିଲାଦିନରୁ ମୁଁ ଆଉ ଗୁଡୁ ସାକ୍ଷୀଗୋପାଳ ହାଇସ୍କୁଲରେ ସାଙ୍ଗ ହେଇ ଗୋଟିଏ କ୍ଲାସରେ ପାଠ ପଢୁଥିଲୁ। ବାପାଙ୍କର ନିୟମ ଅନୁସାରେ ମୁଁ ସ୍କୁଲରେ କୌଣସି ପିଲାଙ୍କ ସହିତ ମିଶୁନଥିଲି ଓ କାହାକୁ ମୋ ସହିତ ମିଶିବାକୁ ଦେଉନଥିଲି।